ନମସ୍କାର, ମୋର ନାମ ଶ୍ରୀ ମଧୁସୂଦନ ମହାପାତ୍ର। ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ ମୋର ଘର। ଭାରତର ଉତ୍ତର ପୂର୍ବ ଭାଗରେ ଓଡ଼ିଶା ଅବସ୍ଥିତ। ମୋର ମାତୃଭାଷା ଓଡ଼ିଆ ଏବଂ ମୁଁ ମୋର ଶିକ୍ଷାର ଶେଷ ପର୍ଯ୍ୟନ୍ତ ଓଡ଼ିଆ ପଢ଼ିଛି। ଏହି ଭାଷାରେ କହିବା ଓ ଲେଖିବାରେ ମୋତେ ଖୁସି ଲାଗେ। ମୁଁ ମଧ୍ୟ ଏହି ଭାଷାର ଜଣେ ଶିକ୍ଷକ। ଓଡ଼ିଶାର ସାହିତ୍ୟ ଓ କଳା ମଧ୍ୟରେ ଓଡ଼ିଆ ସଂସ୍କୃତି ଫୁଟି ଉଠେ। ଏହାର ଇତିହାସ ବୀରଗାଥାରେ ପୂର୍ଣ୍ଣ ଏବଂ ଭକ୍ତିଭାବରେ ସମସ୍ତେ ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତି। ଓଡ଼ିଆ ଭାଷା ବର୍ତ୍ତମାନର ପାଞ୍ଚଟି ପ୍ରାଚୀନ ପ୍ରାମାଣିକ ଭାଷା ମଧ୍ୟରେ ସ୍ଥାନ ପାଇଛି। ଏହା ପ୍ରାୟ 2500 ବର୍ଷ ପୁରାତନ ଭାଷା। ପ୍ରଥମେ ଲୋକଙ୍କ କଥାରେ ଢଗଢମାଳି ମଧ୍ୟରେ ଏହା ରହିଆସିଥିଲା। ତାପରେ ଶିଳାଲିପି ତାମ୍ରଲିପି ଭାବେ ଲିଖିତ ରୂପ ନେଲା। ଶ୍ରୀ ଜଗନ୍ନାଥଙ୍କ ମାଦଳାପାଞ୍ଜି ମଧ୍ୟ ଏହି ଭାଷାରେ ଲେଖାଯାଇଛି। ପରେ ସାରଳା ଦାସ ମହାଭାରତ ଲେଖି ଏହାକୁ ଅଧିକ ସ୍ପଷ୍ଟ କରିଛନ୍ତି। କ୍ରମେ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତସିଂହାର ପ୍ରଭୃତି କବିମାନେ ଏହାକୁ ଆହୁରି ପରିପୂର୍ଣ୍ଣ କରି ଗଢ଼ିଛନ୍ତି। ଏବେ ମଧ୍ୟ ଅନେକ କବି ଏହି ଭାଷାରେ ଲେଖି ଚାଲିଛନ୍ତି। ସେମାନଙ୍କ ମଧ୍ୟରେ ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର ପ୍ରଭୃତି କବି ଅନ୍ୟତମ। ଲୋକମାନେ ଏହି ଭାଷାରେ ଏବେ ବି ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି। ଏହା ଏକ ଅତି ହୃଦୟଗ୍ରାହୀ ଭାଷା ବୋଲି ମୋର ବିଚାର।